ତାହେଲେ ତମେ ଡିସାଇଡ୍ କରିନେଇଛ?
ହଁ।
ତାହେଲେ ଏତେ ଦିନର ରିଲେସନଶିପ୍ ତାର ହବ କ'ଣ?
ତମ ସହିତ ମୋର କୌଣସି ବି ଫ୍ୟୁଚର୍ ନାହିଁ, ତମେ ମୋର କିଛି ବି ୱିସ୍ ପୁରା କରିପାରିବନି।
ଦେଖ, ମୋତେ କିଛି ଦିନ ଟାଇମ୍ ଦିଅ, ଦେଖିବ ମୁଁ ତୁମର ସବୁ କିଛି ୱିସ୍ ଫୁଲଫିଲ୍ କରିବା ପାଇଁ ଚେଷ୍ଟା କରିବି।
ବାସ୍, ବହୁତ ଆଡ଼ଜଷ୍ଟ କଲି, ଆଉ ନୁହଁ।
ପ୍ଲିଜ୍ ୟାର, ମୋ କଣ୍ଡିସନ୍କୁ ବୁଝିବାକୁ ଚେଷ୍ଟା କର। ତାହେଲେ ତମ କଥାରୁ ଜଣାପଡ଼ୁଛି ତମେ ଆଉ କାହା ସହିତ ରିଲେସନଶିପ୍ରେ ଅଛ।
ଯାହା ଭାବିପାର, ଗୁଡ୍ ବାଏ।
ଭାବିଥିଲି ନିରୀହ ତୁ, ଧୋକା ଦେଇଗଲୁ ମତେ, ମୋ ସପନ ଜାଳି ଦେଇ ଏକା କରିଗଲୁ ମତେ। ଭାବିଥିଲି ନିରୀହ ତୁ, ଧୋକା ଦେଇଗଲୁ ମତେ, ମୋ ସପନ ଜାଳି ଦେ ଏକା କରିଗଲୁ ମତେ। ପ୍ରେମ ମୋର ଉପହାସ ରହିଗଲା ଅବଶୋଷ, କି ଦୋଷ କରିଥିଲି ମୁଁ, କେଡ଼େ ସ୍ୱାର୍ଥ ପର ପ୍ରିୟା ତୁ, ଆଏନୋ ସ୍ୱାର୍ଥ ପର ପ୍ରିୟା ତୁ। ସା ହୁଏ ସତ ପ୍ରେମର ନିଶା, ଓ ଦାମୀ ଉପହାର ଦେଇ ଜିତିବୁ ମନ, ଗରିବର ଗୋଲାପକୁ ନାହିଁ ସମ୍ମାନ। ଗଳ୍ପ ହେଲା ଅଧା ଲେଖା, ସ୍ୱପ୍ନ ମୋର ଅଧା ଦେଖା, ବାକି ରଖିଲୁନି କିଛି ତୁ, କେଡ଼େ ସ୍ୱାର୍ଥ ପର ପ୍ରିୟା ତୁ, ହାଏ ରେ ସ୍ୱାର୍ଥ ପର ପ୍ରିୟା ତୁ।
ନିଜା ଜା ନିଜା ଜା ନିଜା ରେ ଜା ନିଜା ରେ ଗା ଗା ରେ ନି ରେ ଜା।
ଯାଇ ଦେଖିବୁ ଚେହେରା ତାର, ଆଜିର ସୁନ୍ଦର ପଣ କାଲିକୁ ନାହିଁ, କେତେ ଗର୍ବ କରୁଛୁ ତୁ ନିଜକୁ ନେଇ। ଅଧା ଦିନ ଯୌବନ ସେଥିରେ କି ମିଳେ ମାନ, ଦିନେ ଭାବିବୁ ଲୋ ବସି ତୁ, କେଡ଼େ ସ୍ୱାର୍ଥ ପର ପ୍ରିୟା ତୁ, ହାଏ ରେ ସ୍ୱାର୍ଥ ପର ପ୍ରିୟା ତୁ, କେଡ଼େ ସ୍ୱାର୍ଥ ପର ପ୍ରିୟା ତୁ, ହାଏ ରେ ସ୍ୱାର୍ଥ ପର।